ତେଣୁ ଦଶ ତେର ସାକ୍ଷରେ ଏ ବୃନ୍ଦାବନ ବିଷୟରେ ବର୍ଣ୍ଣନା କରାଯାଇଛି। ଆଉ ପୂର୍ବ ଶ୍ଳୋକରେ ଯେଉଁ କୁହାଗଲା ଯେ ବ୍ରହ୍ମା ଯେତେବେଳେ ବାହ୍ୟ ଚେତନା ଫେରି ପାଇଲେ ସେତେବେଳେ ସେ ଦେଖିଲେ ବୃନ୍ଦାବନକୁ ଦେଖିଲେ ନିଜକୁ ଦେଖିଲେ। ତେଣୁ ସେଇ ବୃନ୍ଦାବନ କିଭଳି ନା ଏଇଠି ବର୍ଣ୍ଣନା କରାଯାଉଛି। ଯତ୍ର ନୈସର୍ଗ ଦୁର୍ବେରା, ଆମର ଯେଉଁ ବୈରଭାବ ରହିଛି, ଶତ୍ରୁତା ଭାବ ରହିଛି, ଇଏ ହେଉଛି ସ୍ୱାଭାବିକ ଭାବରେ ସମସ୍ତଙ୍କ ରହିଛି। ଗୋଟିଏ ଜୀବ ଆଉ ଗୋଟିଏ ଜୀବର ଜୀବନ ଭାଗବତ ପ୍ରଥମ ସ୍କନ୍ଧ ତେର ଅଧ୍ୟାୟରେ ନାରଦ ମୁନି କଥା ଯୁଧିଷ୍ଠିର କହିଛନ୍ତି, ଅହସ୍ତାନି ସହସ୍ତାନମ୍ ଅପାଦାନି ଚତୁଷ୍ପାଦମ୍ ଫର୍ଗୁନି ତତ୍ର ମହତାନ୍ ଜୀବ ଜୀବସ୍ୟ ଜୀବନମ୍। ଯେଉଁମାନଙ୍କ ହାତ ନାହିଁ, ହାତ ଥିବା ବ୍ୟକ୍ତିର ସେମାନେ ହେଉଛନ୍ତି ଆହାର। ଜୟ ଶ୍ରୀ ସୀତାରାମ ହନୁମାନ ଯେଉଁଟି, ଯେଉଁମାନଙ୍କର ପାଦ ନାହିଁ, ପାଦ ଥିବା ବ୍ୟକ୍ତିର ଆଧାର ଆହାର। ଫର୍ଗୁନି ତତ୍ର ମହତାନ୍, ଯେଉଁମାନେ ଦୁର୍ବଳ ବ୍ୟକ୍ତି ଦୁର୍ବଳ ଜୀବ ସେମାନେ ସବଳ ଜୀବର ଆହାର। ଏଇଭଳି ଭାବରେ ଜୀବ ଜୀବସ୍ୟ ଜୀବନମ୍, ଭଗବାନ ଏଇଭଳି ସୃଷ୍ଟି କରିଛନ୍ତି ଭୌତିକ ଜଗତ, ଗୋଟିଏ ଜୀବ ଆଉ ଗୋଟିଏ ଜୀବର ଜୀବନ। ତେଣୁ ସ୍ୱାଭାବିକ ଭାବରେ ଭୟ ରହିଛି, ଏଠି ଶତ୍ରୁତା ରହିଛି। ତେଣୁ ଏଇ ଯେଉଁ ଶତ୍ରୁତା ରହିଛି, ଜଣେ ଅନ୍ୟ ଜଣଙ୍କର ଆହାର ଗ୍ରହଣ କରିବ, ଆହାର ହେଲେ ତାକୁ ଖାଇବେ ସିଏ, ତେଣୁ ଶତ୍ରୁଭାବପୂର୍ଣ୍ଣ ରହିଛି, ବୈରତା ରହିଛି। କିନ୍ତୁ ବୃନ୍ଦାବନ ହେଉଛି ଅଲଗା ଅଲଗା। ଯତ୍ର ନୈସର୍ଗ ଦୁର୍ବେରା, ଏ ଯେଉଁ ବୈରଭାବ ରହିଛି, ଶତ୍ରୁଭାବ ରହିଛି, ସେଠି ସେ ବୈରଭାବ ନାହିଁ। ସହାସନ ରୁ ମୃଗାଦେୟ, ସହ ମିଶିକି ରହୁଛନ୍ତି, ଆସନ ମିଶିକି ରହୁଛନ୍ତି, ମନୁଷ୍ୟ ଏବଂ ପଶୁପକ୍ଷୀ ସମସ୍ତେ ମିଶିକି ରହୁଛନ୍ତି। ଆଦୟ ଶବ୍ଦ ରହିଛି, ଆଦୟ ଶବ୍ଦର ଅର୍ଥ ଗୋଟେ ବିରାଡ଼ି ଗୋଟେ ମୂଷାର ଖାଦକ, ବିରାଡ଼ିଟା ମୂଷାକୁ ଖାଇବ, କିନ୍ତୁ ସେଠି ବିରାଡ଼ି ମୂଷାକୁ ଖାଇବ ନାହିଁ। ସେଭଳି ଭାବରେ ଅହି ନକୁଳ ସର୍ପ, ସର୍ପକୁ ନକୁଳ ନେଉଳ ଖାଇଦେଉଛି, ଅହି ନକୁଳ ସମ୍ପର୍କ ବୋଲି କୁହାଯାଏ। ବୈର ସ୍ୱଭାବ, ଶତ୍ରୁ ସ୍ୱଭାବ, ମନୁଷ୍ୟ ସମାଜରେ ଏଇଟାକୁ ଉଦାହରଣ ଦିଆଯାଏ, ଅହି ନକୁଳ ସମ୍ବନ୍ଧ ତାଙ୍କର ରହିଛି। ଅହି ନକୁଳ ସମ୍ବନ୍ଧ ମାନେ ଯେଉଁ ନେଉଳ ଯଦି ଦେଖିଦେବ ସାପ, ସେ ତାହା ଖାଇଦେବ ତାକୁ। ନେକୁଳ ନେଉଳର ଖାଦ୍ୟ ହେଉଛି ସର୍ପ। ଏ ପ୍ରସଙ୍ଗରେ ଗୋଟେ କଥା କୁହାଯାଏ, ଅବଶ୍ୟ ଏଇଟା ହେଉଛି ଆମ କଥା, ପିଲାମାନଙ୍କ ପାଇଁ ଏଇଟା ରହିଛି କଥାଟା। ଶିବଜୀଙ୍କର ସେଇ ଭାବ ବୃନ୍ଦାବନ ଭାବ, ଏବଂ ସେଠି ମଧ୍ୟ ବୃନ୍ଦାବନ କୈଳାସ ପର୍ବତ ଯେଉଁ ରହିଛି ସେଠି ମଧ୍ୟ ବୃନ୍ଦାବନ ଆମେ ବର୍ଣ୍ଣନା କରିଥିଲେ। ଗୋଟେ ଯେଉଁ ରହିଛି ବଟବୃକ୍ଷ ରହିଛି, ଶହେ ଯୋଜନ ବୃକ୍ଷ ତା'ର ବିସ୍ତାର, ଶହେ ଯୋଜନ ବିସ୍ତାର, ଏବଂ ଉଚ୍ଚତା ହେଉଛି 75 ଯୋଜନ, ଏବଂ ସେଠି ନିର୍ନିଡ଼ ତାପ ବର୍ଜିତ, ସେଠି କୌଣସି ବସାର ପକ୍ଷୀଟେ ମଧ୍ୟ ନିଡ଼ ବି ନାହିଁ, ଏବଂ ତାପ ବର୍ଜିତ ଏୟାର କଣ୍ଡିସନ। ଆମର ଏୟାର କଣ୍ଡିସନ ଲାଗିଛି ବହୁତ ସବୁବେଳେ ସବୁବେଳେ ଖରାପ ହେଉଛି, ସେଥିପାଇଁ ଆମର ପ୍ରଭୁଙ୍କର ମନ ଦୁଃଖ, ଏତେ ପଇସା ଖର୍ଚ୍ଚ କଲେ ମଧ୍ୟ ସେଟା ଠିକ୍ ହେଉନି। କିନ୍ତୁ ଶିବଜୀ ଯଦି ବ୍ୟବସ୍ଥା କରିଦେବେ ତାହେଲେ ନୈସର୍ଗିକ ସ୍ୱାଭାବିକ ଭାବରେ ଏୟାର କଣ୍ଡିସନ ହୋଇଯିବ। ତାଙ୍କର ଯେଉଁ ଧାମ ରହିଛି କୈଳାସ ଧାମ, ବଟବୃକ୍ଷ ଯେଉଁ ରହିଛି ସେଠି ବଟବୃକ୍ଷରେ ନିର୍ନିଡ଼ ତାପ ବର୍ଜିତ, ସେଠି କୌଣସି ତାପ ନାହିଁ, ଖାଲି ଖରା ଥଣ୍ଡା ବା ଏସବୁ ଏସବୁ ନୁହଁ, ଆଦି ଭୌତିକ ଆଧ୍ୟାତ୍ମିକ ଆଦି ଦୈବିକ ଏ ତ୍ରିତାପ ଯେଉଁ ରହିଛି ଭୌତିକ ଜଗତରେ ଏସବୁ ନାହିଁ। ଯାହା ହେଉ, ଶିବଜୀଙ୍କର ଯେଉଁ ପରିବାର ରହିଛି ଗୋଟେ ଅଦ୍ଭୁତ ପରିବାର। ଶିବଜୀଙ୍କର ପତ୍ନୀ ହେଉଛନ୍ତି, ଶିବଜୀଙ୍କର ବାହନ କିଏ, ବୃଷଭ, ତାଙ୍କ ପତ୍ନୀ ବାହନ ହେଉଛନ୍ତି ସିଂହ ବା ବ୍ୟାଘ୍ର, ଦୁର୍ଗା, ଦୁର୍ଗାଙ୍କର ବାହନ ହେଉଛନ୍ତି ବ୍ୟାଘ୍ର। ତେଣୁ ବ୍ୟାଘ୍ରର ଖାଦ୍ୟ ହେଉଛି ବୃଷଭ। ତେଣୁ ଯେଉଁ ରହିଛନ୍ତି ବ୍ୟାଘ୍ର ରହିଛି ବୃଷଭକୁ ଦେଖି ସେ ଖାଲି ଆଖି ଲକ୍ଷ୍ୟ କରୁଛି, କେତେବେଳେ ସୁବିଧା ଖାଇଲେନି, ସେ ସେହିଭଳି ଭାବରେ ଦୁଇ ପୁଅ ରହିଛନ୍ତି, ଗୋଟିଏ ପୁଅ ହେଉଛନ୍ତି କାର୍ତ୍ତିକେୟ, ଭଗବାନଙ୍କ ବିଭୂତି, ଭଗବତ ଗୀତାରେ ଭଗବାନ କହିଲେ ସେନାନୀ ନାମ ମହମ ସ୍କନ୍ଦ, ସେନାପତି ମା ଭିତରେ ମୁଁ ହେଉଛି ସ୍କନ୍ଦ, ଏବଂ ଗଣେଶ ଯେଉଁ ରହିଛନ୍ତି, ଗଣେଶ ହେଉଛନ୍ତି, ଗଣେଶଙ୍କର ବାହାନ ହେଉଛନ୍ତି ମୂଷା, କାର୍ତ୍ତିକେୟଙ୍କ ବାହାନ ହେଉଛି ମୟୂର, ସବୁବେଳେ ଚାହୁଁଛି କେମିତି ଖାଇଦେବ, ନା ନା ଶିଶୁଆ ତ ଇଏ ନାହିଁ, ମୟୂରର ବାହା ମୟୂର ଖାଦ୍ୟ ହେଉଛି ଇଏ ସର୍ପ, ଶିବଜୀଙ୍କର କଳାରେ ସର୍ପ ସବୁ ରହିଛନ୍ତି, ତେଣୁ କେତେବେଳେ ସୁବିଧା କରିଲେ ମୟୂର ଚିନ୍ତା କରୁଛି, କେତେବେଳେ ସୁବିଧା କରିଲେ ମୁଁ ଖାଇଦେବି ସର୍ପ, ତେଣୁ ଏଣେ ଶିବଜୀଙ୍କ କଳାରେ ରହିଛନ୍ତି ସର୍ପ, ଗଣେଶଙ୍କର ବାହାନ ହେଉଛନ୍ତି ମୂଷା, ତେଣୁ କେତେବେଳେ ସୁବିଧା ପଡ଼ିଲେ ସର୍ପ ଚିନ୍ତା କରୁଛି ମୁଁ ସେ ମୂଷା ଖାଇଦେବି, ତେଣୁ ଏଇଭଳି ଭାବରେ ଶିବଜୀ ବହୁତ ଆଉ ତାଙ୍କୁ ଆଉ ଭଲ ଲାଗୁନାହିଁ, ତେଣୁ ତେଣୁ ଯେତେବେଳେ ଶିବ କେତେ ନିୟନ୍ତ୍ରଣ କରିବେ, କେତେ କଣ୍ଟ୍ରୋଲ କରି ରଖିବେ, ତେଣୁ ଯେତେବେଳେ ସମୁଦ୍ର ମନ୍ଥନ ହେଲା, ସମୁଦ୍ର ମନ୍ଥନ ଯେତେବେଳେ ବିଷ ବାହାରିଲା, ସବୁ ଦେବତାମାନେ ଭଗବାନ ମଧ୍ୟ ଆସି ପହଞ୍ଚିଗଲେ, ଅଜିତ ଭଗବାନ, ଏଇ ଷଷ୍ଠ ମନ୍ମନ୍ତ୍ରର କଥା, ଭଗବାନଙ୍କର ଗୋଟେ ମନ୍ମନ୍ତ୍ର ଅବତାର ହେଉଛନ୍ତି ଅଜିତ, ଅଜିତ ଭଗବାନ ସେଠି ଥିଲେ, ସେ ଏଇସବୁ ବ୍ୟବସ୍ଥା କରିଛନ୍ତି, କ'ଣ ସମୁଦ୍ର ମନ୍ଥନ ବ୍ୟବସ୍ଥା କରିଛନ୍ତି, ସିଏ ବିନା କୌଣସି ସମୁଦ୍ର ମନ୍ଥନ ମଧ୍ୟ ଭଗବାନ ସବୁ ପ୍ରକାର ବ୍ୟବସ୍ଥା କରିଦେଇଥାନ୍ତେ, ଦେବତାମାନଙ୍କୁ ସବଳ କରିଦେଇଥାନ୍ତେ, ଭଗବାନ କଥା ହେଉଛି ଅମୃତ, ଭଗବାନ ପାଇଁ ଅମୃତ ବାହାର କରିବା ପାଇଁ ଆବଶ୍ୟକତା ନାହିଁ, କିନ୍ତୁ ଭଗବାନଙ୍କ ଲୀଳା ଏସବୁ ରହିଛି, ତେଣୁ ସମୁଦ୍ର ମନ୍ଥନ ଲୀଳାରେ ବହୁତ ଶିକ୍ଷା ସବୁ ରହିଛି, ସମୁଦ୍ର ମନ୍ଥନ ପ୍ରଥମେ ବାହାରିଲା ବିଷ, ତେଣୁ ବିଷ ଯେତେବେଳେ ବାହାରିଲା ଭଗବାନ ମଧ୍ୟ ଧାଇଁକି ପଳେଇଲେ ବିଷକୁ ଦେଖିକିରି, ଯିଏକି ବିଷକୁ ଅମୃତରେ ପଡ଼ି କେବଳ ଈକ୍ଷଣ ମାତ୍ରକେ କାଳିଆର ଯେଉଁ କାଳିଆର ଯେଉଁ ଜଳ ବିଷାକ୍ତ ହୋଇଥିଲା, ଭଗବାନ ତାକୁ କ'ଣ ତାକୁ ବିଷ ଦୂର କରିବା ପାଇଁ ବହୁତ କଷ୍ଟ କରିବାକୁ ପଡ଼ିଲା ନାହିଁ, କେବଳ ଚାହିଁଦେଲେ ଚାହିଁଦେଲେ ସେଇଟା ଅମୃତରେ ପରିଣତ ହୋଇଗଲା, ଭଗବାନ ପାଖରେ ସବୁ ଶକ୍ତି ରହିଛି, କିନ୍ତୁ ଭଗବାନ ଶିବଜୀଙ୍କୁ ଯେଉଁ ଦେବା ପାଇଁ ଗୌରବ ଦେବା ପାଇଁ ଭଗବାନ ତାଙ୍କର ଭକ୍ତମାନଙ୍କୁ ଦୋଷ ପ୍ରଦାନ କରନ୍ତି, ତେଣୁ ଭଗବାନ ଧାଇଁଲେ ଶିବଜୀଙ୍କ ପାଖକୁ, ଏବଂ ଦେବତାମାନେ ମଧ୍ୟ ଅସୁରମାନେ ସମସ୍ତେ ଆସି ଶିବଜୀଙ୍କୁ ପ୍ରାର୍ଥନା କଲେ, ତେଣୁ ଶିବଜୀ ଏଣେ ରହିଥିଲେ ବହୁତ ବହୁତ ତଙ୍ଗ ହୋଇଯାଇଛନ୍ତି, ସବୁ ବାହାନମାନେ ସବୁ ଜଣେ ଅନ୍ୟ ଜଣେ ଖାଇବା ପାଇଁ ଚାହୁଁଛନ୍ତି, ତେଣୁ ଶିବଜୀ କହିଲେ ଠିକ୍ ଅଛି ମୁଁ ଏଇ ବିଷ ପାନ କରିଦେବି, ତେଣୁ ଶିବଜୀ ବିଷ ପାନ କରିଦେଲେ, ଓ ସେଇଟା କୁହାଯାଉଛି ଆମ ପାଇଁ, ତେଣୁ ଯାହା ହଉ ଇଏ ହେଉଛି ବୃନ୍ଦାବନ ଭାବ, ନିର୍ବୈର କ'ଣ ନୈସର୍ଗ ଦୁର୍ବେଇରା, ତାଙ୍କର ସ୍ୱଭାବ ସେଇଭଳି ଭାବରେ ଦୁର୍ବେଇରା, ସେଠି ସହ ଆସନ ନୃ ମୃଗାଦୟ ମିଶିକି ରହୁଛନ୍ତି, ଆହି ନକଳ ମିଶିକି ରହୁଛନ୍ତି, ବରଂ ଆନନ୍ଦ ପ୍ରେମ କରୁଛନ୍ତି, ଜଣେ ଜଣଙ୍କୁ ଚୁମ୍ବନ ଦେଉଛି, ଇଏ ହେଉଛି ବୃନ୍ଦାବନ ଭାବ, ସେହିଭଳି ଭାବରେ ମୃଗ ଏବଂ ବ୍ୟାଘ୍ର ଏମାନେ ମଧ୍ୟ ସହ ଅବସ୍ଥାନ କରୁଛନ୍ତି, ଜଣେ ଚିନ୍ତା କରନ୍ତି ଖାଇଦେବା ପାଇଁ, ସେହିଭଳି ଭାବରେ ଆଉ ଯେତେ ସବୁ ରହିଲେ ଗୋଟିଏ ଜୀବ ଆଉ ଗୋଟିଏ ଜୀବର ଜୀବନ, ଏ ଭଗବାନଙ୍କ ବ୍ୟବସ୍ଥା, ଭଗବାନ ସେଇଟା ବ୍ୟବସ୍ଥା କରିଛନ୍ତି, ବହୁତ ଜାଗା ସେଭଳି ସୃଷ୍ଟି କରିଛନ୍ତି, ଗୋଟିଏ ଜୀବ ଆଉ ଗୋଟିଏ ଜୀବର ଜୀବନ ହେବ, କିନ୍ତୁ ବୃନ୍ଦାବନ ହେଉଛି ବ୍ୟତିକ୍ରମ, ବୃନ୍ଦାବନ ରମ୍ୟ ସ୍ଥାନ ଦିବ୍ୟ ଚିନ୍ତାମଣି ଧାମ, ବୃନ୍ଦାବନ ରମ୍ୟ ସ୍ଥାନ ଦିବ୍ୟ ଚିନ୍ତାମଣି ଧାମ, ରତନ ମନ୍ଦିର ମନୋହର ରତନ ମନ୍ଦିର ମନୋହର ଆବୃତ କାଳିନ୍ଦିନୀ ରେ ରାଜହଂସ କେଳି କରେ, ଆବୃତ କାଳିନ୍ଦିନୀ ରେ
परमहंस केड़ी करे ताहि शोभे कनक कमल ताहि शोभे कनक कमल।
वृंदावन भाव, वृंदावन होची भगवान कर वासस्थान। जत मित्राणी इव अजिता बास, वृंदावन सब अजित भगवान के गोटे नाम हूँ अजित। भगवान कई जीति पारे ना, अजित हूँ षष्ठ मनमंत्र भगवान मनमंत्र अवतार हूँ अजित। भगवान विष्णु अजित रूप से आसते कई जीति पारे ना, ये नाम से अजित कह जाए। सहित कि सामान हो पारे ना, आठ अधिक कथा कौन कह, किंतु से अजित जेहतु भगवान से रही स्वाभाविक भाव से निर्वैरता दुर्वैर से कौन सी वैरता ना शत्रुता ना मित्राणी जीव समे मित्र शत्रुता ना। भौतिक जगत में समस्त शत्रुता रही, शत्रु जड़े गोटे कहले जीव जीवस जीवन, गोटे जीव आ गोटे जीवर हूँ जीवन, शत्रुता रही। किंतु ये वृंदावन हूँ स्वाभाविक भाव मित्राणी इव मित्र, मित्र तीन टा शब्द रही मित्र मित्र गौरपूर्णिमा भेटी आसीगला गौरंगनाथ आस पूर्व भेटी आसीगला नुआ वर्ष गौर तेणु ये होची वृंदावन भाव होची यही भाव आम चिंता करें वृंदावन भगवान से वृंदावन भाव जो रही वृंदावन से वृंदावन हूँ नदिया से वृंदावन होती नदिया। नाचे रे नाचे रे नीता गौर दी नाचे रे नीता गौर दे जमानिया। कौन हाँ से वृंदावन ये नदिया से किए कौन या वृंदावन दास कौन से जानसा। तेणु भगवान वृंदावन धाम कले, वृंदावन धाम सरीगला पर बर्तमान नदिया धाम धाम कौन सब लीला करे। नाचेरे नाचे नीताय नीताय महाप्रभु महाप्रभु गौरांग महाप्रभु एम सब नाचुंती कल आलोचना हम। नाचेरे नाचेरे नीता गौर बीजमानिया बामे प्रिय गदाधर शिवास अद्वैत वर पारी सब तारा गण दिनिया तेरे न तेरे नेता गौर द्विज मनिया। गौर द्विज महाप्रभुकर आसंता काली आगमन आम कही सबुदिन किसी गौरांग महाप्रभु लीला कह सी भगवान कृष्ण लीला ऐसी वृंदावन यहाँ समस्त जो मैंने जानवे वृंदावन बास हम तेम से क्या कहले जे पूरव कृष्ण बलराम लीला करते वृंदावन चली लीला एवं से लीला बर्तमान कलिजुग लोक मान କଳୌ ଜନିଷେ ମହାଣାନା ଭଗବାନ ଯେଉଁ ଲୀଳା କରିଥିଲେ କଳିଯୁଗ ଲୋକମାନଙ୍କ ପାଇଁ ମଧ୍ୟ କୃପା କରିବା ପାଇଁ ସେଇଟା କରିଛନ୍ତି ଦଶମ ସ୍କନ୍ଧରେ ନବମ ସ୍କନ୍ଧରେ ଏ କଥାଟି କହୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କଳୌ ଜନିଷେ ମହାଣାନା କଳିଯୁଗରେ ଆମେ ସବୁ କେଉଁ ଯୁଗରେ ଜନ୍ମଗ୍ରହଣ କରିଛେ କଳିଯୁଗରେ ଆମମାନଙ୍କ ପାଇଁ ବିଶେଷ କୃପା ଭଗବାନଙ୍କ ଲୀଳାଟି ହେଇଛି କ'ଣ ନା କଳୌ ଜନିଷେ ମହାଣାନା ଦୁଃଖ ଶୋକ ତମୁ ନିଦମ ଦୁଃଖ ବୃନ୍ଦାବନରେ କ'ଣ ଦୁଃଖ ଶୋକ ନାହିଁ ଦୁଃଖ ଶୋକ ହେଉଛି ଭୌତିକ ସ୍ତରର କଥା ଦୁଃଖ ହେଉଛି ଦୁଃଖ ଶୋକ ମୋହ ଏ ତିନୋଟି ଜିନିଷ ରହିଛି ଶୋକ ମୋହ ଭୟ ଏ ତିନୋଟି ଜିନିଷ ଆଦି ଶବ୍ଦରେ ଭୟ ମଧ୍ୟ ନାହିଁ ବୋଲି କହିବ ଦ୍ରୁତ ରୁଟ୍ ତର୍ଶକ ଆଦିକମ ଆଦିକମ ମାନେ ରୁଟ୍ ତର୍ଶକ କହିଲେ କ'ଣ ରୁଟ୍ କହିଲେ କ'ଣ ରୁଟ୍ ହେଉଛି ରୁଟ୍କୁ କ'ଣ କୁହାଯାଉଛି ରୁଟ୍ ହେଉଛି ଏଇଟା ହେଉଛି କ୍ରୋଧ ନା କାମ ରୁଟ୍ ହେଉଛି କ୍ରୋଧ କ୍ରୋଧ ରୁଟ୍ ତର୍ଶକ ଆଦିକ କାମନାଟା ବିଭିନ୍ନ ପ୍ରକାର ତର୍ଶନ ତର୍ଶକ ତୃଷ୍ଣା ଭୌତିକ ଅସତ୍ ତୃଷ୍ଣା ଭୌତିକ ଜଗତ ପ୍ରତି ତୃଷ୍ଣା ଏ ହେଉଛି ଭୌତିକ ଜୀବନ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି ଏସବୁ ରହିବ ଭୟ ଆଦିକମ ଶବ୍ଦରେ ଭୟ ମଧ୍ୟ ରହୁଛି ସମସ୍ତଙ୍କ ଭୟ ଶୋକ ମୋହ ଭୟା ଏ ତିନୋଟି ଜିନିଷ ରହିଛି ଶୋକ ମୋହ ଭୟା ଏସବୁ ଏଇସବୁ ଦୂର ହୋଇଯିବ ଭଗବାନଙ୍କ ଲୀଳାକୁ ଯଦି ଜଣେ ସ୍ମରଣ କରିବ କଳୌ ଜନିଷ୍ୟ ମହାଣାନା ଦୁଃଖ ଶୋକ ତମ ନୁଦମ କଳିଯୁଗର ଲୋକମାନେ ତାଙ୍କର ଦୁଃଖ ଶୋକ ଏବଂ ଅଜ୍ଞାନତାକୁ ଦୂର କରିବା ପାଇଁ ଅନୁଗ୍ରହାୟ ଭକ୍ତାନା ଭଗବାନ ତାଙ୍କର ଭକ୍ତମାନଙ୍କୁ ଅନୁଗ୍ରହ କରିବା ପାଇଁ ସମସ୍ତ ଜୀବମାନଙ୍କୁ ଅନୁଗ୍ରହ କରିବା ପାଇଁ ସୁପୁଣ୍ୟଂ ବ୍ୟତନୋଜ୍ଜସ ଭଗବାନଙ୍କର ଦଶ ବିସ୍ତାର କରିଛନ୍ତି ତେଣୁ ଏହିସବୁ ଲୀଳା ବୃନ୍ଦାବନରେ ସବୁ ଚାଲିଛି ସେ ଲୀଳା ତେଣୁ ଏଇ ବୃନ୍ଦାବନକୁ ଦେଖିଲେ ବ୍ରହ୍ମା ଦେଖିଲେ ସେହି ବୃନ୍ଦାବନ ବୃନ୍ଦାବନରେ ଭଗବାନଙ୍କର ଯେଉଁ ରହିଛି ନିର୍ଭୀର ସ୍ୱାଭାବିକ ଭାବରେ କୌଣସି ଶତ୍ରୁତା ନାହିଁ ନିର୍ଭୀୟତାକୁ କ'ଣ ତପସ୍ୟା କରିବାକୁ ପଡ଼ୁନାହିଁ କାମକ୍ରୋଧକୁ ଜିତିବା ପାଇଁ କାମକ୍ରୋଧ ଜିତିବା ପାଇଁ ତାକୁ ତପସ୍ୟା କରିବାକୁ ପଡ଼ୁନାହିଁ ବୃନ୍ଦାବନରେ ଯେଉଁମାନେ ବାସ କରୁଛନ୍ତି ସେମାନେ ବହୁତ ପୁଣ୍ୟବାନ ବ୍ୟକ୍ତି ଭାଗବତ ଦଶମ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ଏକଥା କହୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଯେ ଇଥମ୍ ସତାଂ ସୁଖ ବ୍ରହ୍ମ ସୁଖାନୁଭୂତ୍ୟା ଭଗବାନଙ୍କୁ ଲୀଳା ଚାଲିଛି ବୃନ୍ଦାବନରେ ଯାହାକୁ ବ୍ରହ୍ମା ଦେଖୁଛନ୍ତି ସେଇଟା ସୁଖଦେବ ଗୋସ୍ୱାମୀ କହୁଛନ୍ତି କେମିତି ସେମାନେ ଭଗବାନଙ୍କ ସହିତ ଲୀଳା କରୁଛନ୍ତି ନା ସାକଂ ବିଜଭୁ କୃତପୁଣ୍ୟ ପୁଞ୍ଜା ବହୁତ କାଳ ଧରି ସେମାନେ ଭଗବାନଙ୍କ ସହିତ ବା ବହୁତ ପୁଣ୍ୟ କାର୍ଯ୍ୟ କରିଛନ୍ତି ପୁଣ୍ୟ କହିଲେ ଏଇ ଭଗବାନ କଥା ଶ୍ରବଣ ଇତ୍ୟାଦି ଭଗବାନଙ୍କର ଭକ୍ତିପୂର୍ଣ୍ଣକ ପୁଣ୍ୟ ସାଧାରଣ ପୁଣ୍ୟ ନୁହଁ ସାଧାରଣ ପୁଣ୍ୟରେ ଜଣେ ଭଗବାନଙ୍କୁ ପ୍ରାପ୍ତ ହୋଇପାରିବ ନାହିଁ ସେ ବହୁତ ଉନ୍ନତିକୁ ଯାଇପାରେ କିନ୍ତୁ ଭଗବାନଙ୍କୁ ସେ ଜାଣିପାରିବ ନାହିଁ ଦେଶାନ୍ତୁ ଅନ୍ତର୍ଗତ ପାପମ ଜନାନାଂ ପୁଣ୍ୟକର୍ମଣାମ ତେ ଦ୍ୱନ୍ଦ୍ୱ ମୋ ନିମୁକ୍ତ ଭଗବତେ ମାଁ ଦୃଢ଼ପ୍ରତା ପୁଣ୍ୟକର୍ମ କହିଲେ ସତ୍ୟଗୁଣର କର୍ମ ସତ୍ୟଗୁଣକୁ ଆସିଲେ ଜଣେ ଭଗବାନଙ୍କର ଆରାଧନା କରିବା ପାଇଁ ଯୋଗ୍ୟ ହେବ ସେ ଯୋଗ୍ୟତାଟା ସେ ପ୍ରାପ୍ତ ହେବ ପାପକର୍ମରେ ଲିପ୍ତ ଥିଲେ ସେତିକି ସେ କରିପାରିବ ନାହିଁ ଦେଶାନ୍ତୁ ଅନ୍ତର୍ଗତ ପାପମ ଯେଉଁମାନଙ୍କର ପାପକର୍ମ ଅନ୍ତ ହୋଇଯାଇଛି ଏବଂ ପୁଣ୍ୟକର୍ମ ଫଳ ଆରମ୍ଭ ହୋଇଯାଇଛି ସେମାନେ ଭଗବାନଙ୍କର ଭଜନ କରିବେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଭଗବାନଙ୍କ ଭଜନ ସେମାନେ କରିପାରିବେ ତେଣୁ ସେମାନେ ବୃନ୍ଦାବନ ପ୍ରାପ୍ତ ହେବା ପାଇଁ ଯୋଗ୍ୟ ହେବେ ତେଣୁ ଭଗବାନଙ୍କ ଲୀଳା ଯେଉଁ ଚାଲିଛି ସାକଂ ଯେଉଁ କ'ଣ ଯେଉଁମାନେ ଭଗବାନଙ୍କ ସହିତ ଲୀଳା କରୁଛନ୍ତି ବହୁତ ଜନ୍ମ ଧରି ପୁଣ୍ୟ କରୁଥିବାରୁ ଆଜି ଭଗବାନଙ୍କ ସହିତ ସେମାନେ ଏ ଲୀଳାରେ ଯୋଗ ଦେଇଛନ୍ତି ସାକଂ ବୁଝ କୃତପୁଣ୍ୟ ପୁଞ୍ଜା ତେଣୁ ଏଠି ସମସ୍ତେ ମିତ୍ରାଣୀ ଇବ ଅଜିତା ବାସ ଭଗବାନ ସବୁବେଳେ ସେଠି ବୃନ୍ଦାବନରେ ରୁହନ୍ତି ଅଜିତ ଭଗବାନ ଗୋଟିଏ ନାମ ହେଉଛି ଅଜିତ କିନ୍ତୁ ଜଣେ ଯେତେବେଳେ ଭଗବାନ ଭକ୍ତ ହୋଇଯାଉଛନ୍ତି ସେ ଭଗବାନ ଜିତିଯିବେ ଭଗବାନ ଯଦି ଅଜିତ ଭଗବାନ କେହି ଜିତିପାରିବେ ନାହିଁ କିନ୍ତୁ ଏକ୍ସେପ୍ସନ୍ ରହିଛି ଯଦି ଆପଣ ଭଗବାନ ଭକ୍ତ ହେଇଗଲେ ତାହେଲେ ଆପଣଙ୍କୁ ଭଗବାନଙ୍କୁ ଜିତିଯିବେ। ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ଏ କଥାଟି ବ୍ରହ୍ମା ଆଜି ସେଇ ବ୍ରହ୍ମା ଯେଉଁ ଦେଖିଲେ ଅଜିତ ବୋଲି ଦେଖୁଛନ୍ତି ଭଗବାନଙ୍କୁ, ତାପରେ ସେ ଚଉଦ ଅଧ୍ୟାୟରେ ସେ ପ୍ରାର୍ଥନା କରିବେ ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରିବେ, ସେତେବେଳେ ସେ କହିବେ ପ୍ରଭୁ ଯଦିଓ ଆପଣ ଅଜିତ କିନ୍ତୁ ଆପଣ ଜିତ ହୋଇଯାଆନ୍ତି। ହରିଭକ୍ତି ସୁଧୋଧାୟରେ ବର୍ଣ୍ଣନା କରାଯାଇଛି ଯେ ଭଗବାନ ହେଉଛନ୍ତି, ଭଗବାନ କେହି ଜିତିପାରିବେ ନାହିଁ, କିନ୍ତୁ ସେ କିଏ ଜିତିବେ ତାଙ୍କୁ ନା ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ଭଗବାନଙ୍କୁ ଜିତିଯିବେ। ଏଇଟା ହରିଭକ୍ତି ସୁଧୋଧାୟରେ ବର୍ଣ୍ଣନା କରାଯାଇଛି, ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ସେଇଟା କ'ଣ ସେଇଟା ବର୍ଣ୍ଣନା କରାଯାଇଛି ଯେ ସଦା ମୁକ୍ତୋପି ବଦ୍ଧୋସ୍ମି, ଭଗବାନ ସବୁବେଳେ ମୁକ୍ତ ଜୀବ, ସେ ତ ଜୀବ ନୁହନ୍ତି, ସେ ତ ଭଗବାନ, ସେ ମୁକ୍ତ, ସେ କେବଳ କେବଳ ବନ୍ଧିତ ବନ୍ଧନ ନୁହନ୍ତି, ଆମକୁ ଭଗବାନ ବନ୍ଧନ କରିଛନ୍ତି। ଭଗବାନ ବନ୍ଧନ କରିଛନ୍ତି, କେମିତି ବନ୍ଧନ କରିଛନ୍ତି ନା ସତ୍ୱ ରଜସ୍ତମିତି ଗୁଣା ପ୍ରକୃତି ସମ୍ଭବା ନିବଧ୍ନତି ମହାବାହୁ ଦେହେ ଦେହିନମ ଅବ୍ୟୟ, ଆମେ ଅବ୍ୟୟ ହେଲେ ମଧ୍ୟ ଆମକୁ ଭଗବାନ ବନ୍ଧନ କରିଛନ୍ତି। କାହିଁକି ଭଗବାନ ବନ୍ଧନ କରିଛନ୍ତି ନା ଆମେ ଭଗବାନଙ୍କୁ ଭୁଲି ଯାଇଛେ, ଭଗବାନ ପ୍ରତି ବୈରତା ରହିଛି, ସ୍ୱାଭାବିକ ବୈରତା ରହିଛି, ଏଇ ଶତ୍ରୁତା ଭଗବାନ ପ୍ରତି ଶତ୍ରୁତା ଆଚରଣ କରିଛେ, ଭଗବାନ ପ୍ରତି ଈର୍ଷା କରିଛେ, ସେଇଥିପାଇଁ ଆମେ ଏଠି ବନ୍ଧା ହେଇକି ରହିଛେ। କିନ୍ତୁ ଭଗବାନ ସମସ୍ତଙ୍କୁ ବାନ୍ଧିଛନ୍ତି, ସେ ହେଉଛନ୍ତି ମୁକ୍ତ ଜୀବ, ମୁକ୍ତୋପି ସଦା ମୁକ୍ତୋପି ବଦ୍ଧୋସ୍ମି, ସଦା ମୁକ୍ତ ହେଲେ ମଧ୍ୟ ସବୁବେଳ ପାଇଁ ସେ ମୁକ୍ତ, କେତେବେଳେ ନୁହଁ କେବେ ଥିଲେ ବନ୍ଦୀ ଅବସ୍ଥାରେ ଥିଲେ ବର୍ତ୍ତମାନ ମୁକ୍ତ ହୋଇଯାଇଛନ୍ତି ତା ନୁହଁ, ସଦା ସବୁବେଳ ପାଇଁ ସେ ମୁକ୍ତ, କିନ୍ତୁ ସେ ବଦ୍ଧ ହୋଇଯାଆନ୍ତି, ବନ୍ଦୀ ହୋଇଯାଆନ୍ତି। ମାତା ମୋରେ ପୁତ୍ର ଜ୍ଞାନୀ କରେ ନ ପାଳନ ଅତିହୀନ ଜ୍ଞାନେ କରେ ତାଡ଼ନ କରେ ତାଡ଼ନ ସଖା ଶୁଦ୍ଧ ସଖେ କରେ ସ୍କନ୍ଧେ ଆରୋହଣ ତୁମି କୋନ ବଡ଼ ଲୋକ ତୁମି ଆମିଷ ପ୍ରିୟା ଯଦି ମାନ କରି କର ଏ ବର୍ଷନ ବେଦ ସ୍ତୁତି ହେତେ ହରେ ସେଇ ମୋର ମନ। ମାତା ମୋର ପୁତ୍ର ଭାବେ କରେଣ ବନ୍ଧନ, ଭଗବାନ ସମସ୍ତଙ୍କୁ ବନ୍ଧନ କରିଛନ୍ତି ଭଗବାନ ମୁକ୍ତ, କିନ୍ତୁ ସେ ବଦ୍ଧ ହୋଇଯାଆନ୍ତି, ମା ତାଙ୍କୁ ବନ୍ଧନ କରନ୍ତି। କାର୍ତ୍ତିକ ମାସରେ ଭଗବାନ ଯେତେବେଳେ ହେଇଥିଲେ 3 ବର୍ଷର ହେଇଥିଲେ, ଏଇ ଲୀଳାଟି ହେଇଥିଲା, ଭଗବାନଙ୍କୁ ବାନ୍ଧି ଦେଇଥିଲେ ମା ଯଶୋଦା, ଦାମୋଦର ଲୀଳା, ଦାମୋଦର ଆମ କାର୍ତ୍ତିକ ମାସ ସାରା ସେ ଭଗବାନ ପୂଜା କରିଛେ, ପ୍ରଭୁ ଆପଣ ବନ୍ଦୀ ହେଇଛନ୍ତି ଭଲ ହେଇଛି, ଆପଣଙ୍କ ଜୟ ହଉ। ନମାମି ସ୍ୱରଂ ଚିଦାନନ୍ଦ ରୂପଂ ଲସତ୍ କୁଣ୍ଡାଳଂ ଗୋକୁଳେ ଭ୍ରଜମାନଂ ଯଶୋଦା ବିୟୋଳୁ ଖଳାଧାବମାନଂ ପରାମୃଷ୍ଟଂ ଅତ୍ୟନ୍ତ ଦୁର୍ବ୍ୟ ଗୋପ୍ୟା, ଭଗବାନ ଚାହୁଁନାହାନ୍ତି ବନ୍ଦୀ ହେବା ପାଇଁ ତେଣୁ ଧାଉଁଛନ୍ତି, କିନ୍ତୁ ମା ଯେତେବେଳେ ପଛରେ ଧାଉଁଛନ୍ତି ଆଉ ଭଗବାନ ସେଠି ବନ୍ଦୀ ହେବେ। ତତଦୃତ୍ୟ ଗୋପ୍ୟା, ଗୋପ୍ୟା ଯଶୋଦା ମା ଯେତେ ଚେଷ୍ଟା କଲେ ମଧ୍ୟ ଧାଇଁ ଛୁଇଁ ପାରୁନାହାନ୍ତି ପୁତ୍ରକୁ, କିନ୍ତୁ ଭଗବାନ ଯେତେବେଳେ ଦେଖିଲେ ମା ବହୁତ କ୍ଳାନ୍ତ ହୋଇଗଲେଣି, ତାଙ୍କର ଶରୀରରୁ ଧର୍ମ ନିର୍ଗତ ହେଉଛି, ଜାଳ ବାହାରୁଛି, କବରୀ ଉନ୍ମୁକ୍ତ ହୋଇଗଲାଣି, କବରୀରୁ ସବୁ ଫୁଲ ସବୁ ତଳେ ପଡ଼ିଯାଉଛି, ଏହିଭଳି ବହୁତ କଷ୍ଟ ପାଇଲେଣି ମା, ତେଣୁ ସେ ଧରା ଦେଲେ ଏବଂ ବନ୍ଧା ହେଲେ। ଏ କଥା କହୁଛି ସଦା ମୁକ୍ତୋପି ବଦ୍ଧୋସ୍ମି, ଭଗବାନ କେହି ବନ୍ଦୀ କରିପାରିବେ ନାହିଁ, ସେଇ ଲୀଳା ଭଗବାନ ଆସ୍ୱାଦନ କରିବା ପାଇଁ ଆସୁଛନ୍ତି। ଭଗବାନ କୃଷ୍ଣ ଯେଉଁ ବୃନ୍ଦାବନ ଯେଉଁ ଲୀଳା କଲେ, ବହୁତ ପ୍ରକାର ଲୀଳା କଲେ, କିନ୍ତୁ ଏତେ ଲୀଳା ପୁରୁଷୋତ୍ତମ, ସେ ଲୀଳା ପୁରୁଷ ଲୀଳାରେ ଶ୍ରେଷ୍ଠ ତାଙ୍କର ରହିଛି, ଚାରୋଟି ଯେଉଁ ମାଧୁରୀ ରହିଛି, ଚାରୋଟି ମାଧୁରୀ ଭଗବାନଙ୍କର, ଗୋଟେ ହେଉଛି ରୂପ ମାଧୁରୀ, ଗୋଟେ ହେଉଛି ବେଣୁ ମାଧୁରୀ, ଗୋଟେ ହେଉଛି ପ୍ରେମ ମାଧୁରୀ, ଆଉ ଗୋଟେ ହେଉଛି ଲୀଳା ମାଧୁରୀ, ଲୀଳା ପୁରୁଷୋତ୍ତମ ଭଗବାନ ଲୀଳା ପୁରୁଷୋତ୍ତମ। ଆମେ ଏଇ ଯେଉଁ ସ୍ଥାନରେ ରହିଛେ ହେଉଛି ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ରଙ୍କର ସ୍ଥାନ ଧାମ ଲୀଳା ପୁରୁଷୋତ୍ତମ, ଏବଂ ମହାପ୍ରଭୁ ଆସିଲେ ହେଉଛନ୍ତି ପ୍ରେମ ପୁରୁଷୋତ୍ତମ, ପ୍ରେମ ପ୍ରଦାନ କଲେ ଭଗବାନ। ଯଦିଓ ପ୍ରେମର ସଚ୍ଚିଦାନନ୍ଦମୟ ଘନ ସେ କୃଷ୍ଣ ପ୍ରେମ, ଏ ତିନୋଟି ତତ୍ତ୍ୱ ରହିଛି ବେଦରେ, ସମ୍ବନ୍ଧ ଅଭିଧେୟ ଏବଂ ପ୍ରୟୋଜନ। ସମ୍ବନ୍ଧ ହେଉଛି ଭଗବାନଙ୍କ ସହିତ ଆମର ସମ୍ବନ୍ଧ ରହିଛି, ଅଭିଧେୟ ହେଉଛି ଭକ୍ତି, ଏବଂ ପ୍ରେମ ହେଉଛି ପ୍ରୟୋଜନ, କୃଷ୍ଣ ପ୍ରେମ। କିନ୍ତୁ ସେଇ କୃଷ୍ଣ ପ୍ରେମ ଭଗବାନ ନିଜେ ଜାଣିନଥିଲେ, କୃଷ୍ଣ ପ୍ରେମର ମହିମା। ଶ୍ରୀ ରାଧାୟା ପ୍ରଣୟ ମହିମା କିଦୃଶଂ ବା ନୈବା, ଯେଉଁ କୃଷ୍ଣଙ୍କର ପ୍ରେମ ଯେଉଁ ରହିଛି ସେଇଟା କି ବସ୍ତୁ ଭଗବାନ ଜାଣିପାରିନଥିଲେ। ତେଣୁ ବହୁତ ପ୍ରକାର ସବୁ ଲୀଳା କଲେ ମଧ୍ୟ ଯଥେଷ୍ଟ ବିହରୀ କୃଷ୍ଣ କରେ ଅନ୍ତର୍ଧ୍ୟାନ। ଯେତେବେଳେ ଭଗବାନ 125 ବର୍ଷ କାଳ ଲୀଳା କଲେ, ବହୁତ ଲୀଳା କଲି ଭଗବାନ ଅନ୍ତର୍ଧ୍ୟାନ ହେଇଯାଉଛନ୍ତି, ସେତେବେଳେ ସେ ଚିନ୍ତା କରୁଛନ୍ତି କ'ଣ ନା, ଯେଉଁ ବହୁ କାଳ କରି ଏଇ ଯେଉଁ କୃଷ୍ଣ ପ୍ରେମକୁ ସେ ଦାନ କରିନାହାନ୍ତି। ଚିରକାଳ ନାହିଁ କରି ପ୍ରେମ ଭକ୍ତି ଦାନ, ଭକ୍ତି ବିନା ଜଗତର ନାହିଁ ଅଧିଷ୍ଠାନ। କୃଷ୍ଣ ପ୍ରେମ ଏ ବସ୍ତୁ ଏତେ ସହଜ କଥା ନୁହଁ, କୃଷ୍ଣ ପ୍ରେମ ଭଗବାନ ସବୁ ଦେଇଦିଅନ୍ତି, ସମସ୍ତଙ୍କୁ ସବୁ ପ୍ରଦାନ କରିଦିଅନ୍ତି, ଯେଉଁ ଭକ୍ତି ମୁକ୍ତି ଇତ୍ୟାଦି ସବୁ ଦେଇଦିଅନ୍ତି, ଯୋଗ ସିଦ୍ଧି ଇତ୍ୟାଦି ସବୁ ଦେଇଦିଅନ୍ତି, କିନ୍ତୁ ଭକ୍ତି ସହଜରେ ଦିଅନ୍ତି ନାହିଁ, ଭକ୍ତିରେ ଭଗବାନ ବନ୍ଧା ହେଇଯାଆନ୍ତି। ତେଣୁ ଭଗବାନ ଯେଉଁ ବୃନ୍ଦାବନ ଲୀଳା ସରିଲା ପରେ, ବୃନ୍ଦାବନ ଲୀଳା ଚିନ୍ତା ସରିଲା ପରେ ଯେତେବେଳେ ଯାଉଛନ୍ତି ତାଙ୍କ ଧାମକୁ, ସେତେବେଳେ ସେ ଚିନ୍ତା କରୁଛନ୍ତି ଯେ ବହୁକାଳ ଧରି ଏଇ ପ୍ରେମ ଭକ୍ତିକୁ ଦାନ କରିନାହିଁ ମୁଁ। ଭଗବାନ ଯଦିଓ କୃଷ୍ଣ ପ୍ରେମ ପ୍ରଦାନ କରିଥିଲେ, କିନ୍ତୁ ସେ ପୂର୍ଣ୍ଣ ପ୍ରେମ ପ୍ରଦାନ କରିନଥିଲେ। 2.5ଟି ରସ କୁହାଯାଏ, ମହାପ୍ରଭୁଙ୍କୁ ଆସିବା ପୂର୍ବରୁ 2.5ଟି ରସ ଲୋକମାନେ ଜାଣିଥିଲେ, ଏଇ ହାଫ୍ ପ୍ରେମ ପ୍ରଦାନ କରିଥିଲେ, ପୂର୍ଣ୍ଣ ପ୍ରେମ ପ୍ରଦାନ କରିନଥିଲେ, କାରଣ ସେ ପ୍ରେମ ପୁରୁଷୋତ୍ତମ ନୁହନ୍ତି, ସେ ହେଉଛନ୍ତି ଲୀଳା ପୁରୁଷୋତ୍ତମ। ମହାପ୍ରଭୁ ଆସିଲେ ପ୍ରେମ ପୁରୁଷୋତ୍ତମ, ସେ ପୂର୍ଣ୍ଣ ପ୍ରେମ ପ୍ରଦାନ କଲେ। ଭକ୍ତି ବିନା ଜଗତରେ ନାହିଁ ଅଧିଷ୍ଠାନ, ତେଣୁ ଏଇ ଯେଉଁ ରହିଛି ଯେଉଁ ପ୍ରେମର ମାଧୁରୀ ରାଧା, ସେ ପ୍ରେମକୁ ଆସ୍ୱାଦନ କରନ୍ତି। ଏହି ପ୍ରେମଟା ଭଗବାନଙ୍କର ଲୋଭ ହେଲା, 3ଟି ଲୋଭ ଯାହା ଦେଲା ଭଗବାନ କୃଷ୍ଣଙ୍କର। ବୃନ୍ଦାବନ ଏତେ ରହିଛି, ମହାତ୍ମା କେତେ କ'ଣ ରହିଛି ବୃନ୍ଦାବନର, ରହିଲେ ମଧ୍ୟ ସେ ବୃନ୍ଦାବନରେ ସେଇ ଆନନ୍ଦ, ଆହୁରି ତାଙ୍କର ଇଚ୍ଛା ହେଲା ସେ ଆନନ୍ଦରେ କିଭଳି ଭାବରେ କୃଷ୍ଣ ପ୍ରେମର ମହିମାଟା କ'ଣ। ତେଣୁ ସେଇ ବୃନ୍ଦାବନ ଯେଉଁମାନେ ରହୁଛନ୍ତି ତାଙ୍କର ଏଭଳି ମହିମା, ଦ୍ରୁତ ରୁଟ୍ ତର୍ଶକାଧିକମ୍ କାମ କ୍ରୋଧ ଇତ୍ୟାଦି ରୂପ ସେମାନେ ବର୍ଜିତ ହୋଇଛନ୍ତି, ଏଭଳି ମହାତ୍ମା ରହିଛି ବୃନ୍ଦାବନରେ। କିନ୍ତୁ ଭଗବାନ ସେଠି ମଧ୍ୟ ସେ ପୂର୍ଣ୍ଣ ଆନନ୍ଦ ପ୍ରାପ୍ତ ହୋଇପାରୁନାହାନ୍ତି, ସେ ହେଉଛି ପୂର୍ଣ୍ଣାନନ୍ଦମୟ ସଚ୍ଚିଦାନନ୍ଦମୟ, କିନ୍ତୁ ତଥାପି ଆଉ ଗୋଟେ ପ୍ରକାର ଆନନ୍ଦ ରହିଛି, ସେ ଆନନ୍ଦର ରସକୁ ସେ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି। 2 ପ୍ରକାର ଆନନ୍ଦ ରହିଛି, ଗୋଟେ ହେଉଛି ବିଷୟଜାତୀୟ ଆନନ୍ଦ, ଗୋଟେ ହେଉଛି ଆଶ୍ରୟଜାତୀୟ ଆନନ୍ଦ। ତେଣୁ ଭଗବାନ ହେଉଛନ୍ତି ପ୍ରୀତିର ବିଷୟ ଏବଂ ଭକ୍ତମାନେ ହେଉଛନ୍ତି ପ୍ରୀତିର ଆଶ୍ରୟ। ତେଣୁ ଆଶ୍ରୟଜାତୀୟ ଯେଉଁ ସୁଖ ରହିଛି ବିଷୟଜାତୀୟ ସୁଖଠାରୁ ଆହୁରି କୋଟିଗୁଣ ଅଧିକ, ଇଏ ହେଉଛି ପୋଷ୍ଟ ଗ୍ରାଜୁଏଟ୍ ଷ୍ଟଡି ସେଥିପାଇଁ କୁହାଯାଏ। ଚେତନ ଚରିତ୍ର ଆମେ ତ ହେଉଛି ପୋଷ୍ଟ ଗ୍ରାଜୁଏସନ୍, ଆମେ କାଲି ପୋଷ୍ଟ ଗ୍ରାଜୁଏସନ୍କୁ ଯିବା, ପିଜି ପାଠ ପଢ଼ିନି କାଲି। ଯଦିଓ ହାଇସ୍କୁଲ ପାଠ ପଢ଼ିବା ପାଇଁ ଆମର ଯୋଗ୍ୟତା ନାହିଁ, କିନ୍ତୁ କାଲି ମହାପ୍ରଭୁ କୃପାର୍ଥ ଦାନ କରିବେ, ଅକାତରେ ଦାନ କରିବେ। ବ୍ରହ୍ମା ଶିବଙ୍କର ଯେଉଁ ରହିଛି ଯାହାକୁ ପ୍ରାପ୍ତ ହୋଇପାରୁନାହାନ୍ତି ସେଇଟାକୁ ପ୍ରଦାନ କରିବେ ଆସନ୍ତାକାଲି ଭଗବାନ। ତେଣୁ ଆମର ଯୋଗ୍ୟତା ନଥିଲେ ମଧ୍ୟ ସେ ଯୋଗ୍ୟତା ପ୍ରଦାନ କରିବେ, ତାଙ୍କର ଅହେତୁକ କୃପା। ପୋଷ୍ଟ ଗ୍ରାଜୁଏସନ୍ ପାଠ ପଢ଼ିବା ଆମେ କାଲି। ତେଣୁ ଏ ଯେଉଁ କୁହାଯାଉଛି ନମେ କ'ଣ ସଦା ମୁକ୍ତ ବି ବଧୋସ୍ମି, ଭଗବାନ ବଦ୍ଧ ହେଇଯାଆନ୍ତି, ମା ଯଶୋଦା ତାଙ୍କୁ ବାନ୍ଧି ଦିଅନ୍ତି। ସେଭଳି ଭାବରେ ଯେତେବେଳେ ଆମର ଆସୁଥିଲେ ତାଙ୍କ ନାଁ କ'ଣ ସେ ଯେଉଁ ଶ୍ରୀକୃଷ୍ଣ ଗୋବିନ୍ଦ ଦାମୋଦର ମହାଦେବଜୀ ବର୍ଣ୍ଣନା କରିଛନ୍ତି, ରଚନା କରିଛନ୍ତି ବିଲମଙ୍ଗଳ ଠାକୁର, ବିଲମଙ୍ଗଳ ଠାକୁର। ତେଣୁ ସିଏ ଯେତେବେଳେ ଆସୁଛନ୍ତି ବୃନ୍ଦାବନ ସହିତ ଅନ୍ଧ ହେଇଗଲେ ସବୁ କଥା ସବୁ ରହିଛି, କଥାଟି କହିଦେବା ବିଲମଙ୍ଗଳ ଠାକୁରଙ୍କ କଥା ସମୟ ଅଛି, ଅନନ୍ତ କଥା ରହିଛି। ବିଲମଙ୍ଗଳ ଠାକୁରଙ୍କ କଥା ଆସିଲା, ଭଗବାନ ବନ୍ଧି ହେଇଯାଇଛନ୍ତି ତାଙ୍କ ହୃଦୟ ଭିତରେ, ସେ କହିଛନ୍ତି ସେ କଥା ବିଲମଙ୍ଗଳ ଠାକୁର। ବିଲମଙ୍ଗଳ ଠାକୁର ଏତେ ବିଶ୍ୱାସକ୍ତ ଥିଲେ ଯେ କି ପିତୃଶ୍ରାଦ୍ଧରେ ମଧ୍ୟ ରାତି ଅଧରେ ସେ ବେଶ୍ୟାପାକୁ ଯାଇଛନ୍ତି, ଚିନ୍ତାମଣି ବେଶ୍ୟାପାକୁ ଯାଇଛନ୍ତି। ତେଣୁ ଯେଉଁ ଯାଉଛନ୍ତି କାମ ଅନ୍ଧ ତାଙ୍କର ଏଠି ସବୁ କୁହାଯାଉଛି ଏସବୁ ନାହିଁ, ଦ୍ରୁତ ରୁଟ୍ ତର୍ଶକାଧିକମ୍ କାମ କ୍ରୋଧରୁ ମୁକ୍ତ ସମସ୍ତେ। ଏ ହେଉଛି ବୃନ୍ଦାବନ ଭାବ, ଯେଉଁମାନେ କାମ କ୍ରୋଧରେ ସବୁ ରହିଛନ୍ତି ସେମାନେ ବୃନ୍ଦାବନ ନାହାନ୍ତି। ତେଣୁ ସେ ଯେଉଁ କାମରେ ଅନ୍ଧ ହେଇକିରି ସେ ନଦୀରେ ଜୁହାର ପଡ଼ିଛି, କିନ୍ତୁ ଗୋଟେ ଶବଟେ ଭାସି ଯାଉଛି, ସେ ଭାବିଲେ ଇଏ ଗୋଟେ ନୌକା ବୋଲି, ଶବକୁ ନୌକା ବୋଲି ଭାବୁଛନ୍ତି। ଇଏ ହେଉଛି କାମାନ୍ତର ଉଦାହରଣ। ତେଣୁ ସେଇ ଶବକୁ ଧରି ସେ ପାର ହେଲେ, ନଈ ପାର ହେଲେ, ପାର ହେଲା ପରେ ରାତି ବହୁତ ହେଇଯାଇଛି, ସେ ଚିନ୍ତାମଣି ବେଶିଆ କବାଟ ବିଷୟରେ ସେ ଭାବିଛି ଆଜି ତ ଶ୍ରାଦ୍ଧ, ଆଜି ସେ ଆସିବେ ନାହିଁ ଏଭଳି ଚିନ୍ତା କରି କବାଟ ଦେଇକି ବନ୍ଦ କରିକି ଶୋଇ ପଡ଼ିଛନ୍ତି। କିନ୍ତୁ ଯେତେ କବାଟ ବାଡ଼େଇଲେ ମଧ୍ୟ ସେ ଆଉ ନିଦ ଭାଙ୍ଗୁନି, ବହୁତ ରାତି ବର୍ଷା ହେଉଛି, କବାଟ ଶୁଭୁ ନାହିଁ କଥା, କିନ୍ତୁ ଏତେ କାମନ୍ତ ରହିଛନ୍ତି ସେ ଛାତ ଉପରେ ଚଢ଼ି, ତାଙ୍କର ତ ଆଉ ଏମିତି ଛାତ ନୁହଁ, ଚାଳ କର, ଚାଳକୁ ସବୁ ଇଏ କରି କ'ଣ କଣା କରି ତା ଭିତରେ ଚାଳକୁ ଯେଉଁ ଗଲେ କେମିତି ଯାଉଛନ୍ତି, ଗୋଟେ ସାପଟେ ରହିଛି ତାଙ୍କୁ ଦେଖାଯାଉ ଦୌଡ଼ି ଭଳିଆ। ଲୋକମାନେ ସାଧାରଣତଃ ଦୌଡ଼ିକି ଦେଖି ସର୍ପଭ୍ରମ କରନ୍ତି, ରଜକୁ ଦେଖି ସର୍ପଭ୍ରମ କରନ୍ତି, କିନ୍ତୁ ଇଏ କାମନ୍ତ ହେଇଥିବାରୁ ସର୍ପକୁ ରଜଭ୍ରମ କରୁଛନ୍ତି। ଯେଉଁଭଳି ଭାବରେ କିଏ ଯେଉଁ ରହିଛନ୍ତି ଛଅ ଦିନ ହତ୍ୟା କରିବାକୁ ଆସିଥିଲା ପୁତନା, ପୁତନା ଭଗବାନ ଦେଖି ସର୍ପରେ ରଜଭ୍ରମ ସେ କରିଥିଲେ, ବାଜା ଭଗବାନ ସର୍ପ ଏକ ଭଗବାନ ଏକ ସର୍ପକୁ ଦେଖି ସେ ଭାବିଲେ ଏ ଗୋଟେ ଦୌଡ଼ି ଭଳି କହିକି ନେଇଯାଇଥିଲେ, କୋଳକୁ ନେଇଯାଇଥିଲେ। ଯାହା ହଉ ଇଏ ମଧ୍ୟ ସେଇଭଳି ଭାବରେ କାମାନ୍ତ ହେଇ ସେ ଦୌଡ଼ ସର୍ପକୁ ଧରି ଯାଇକି ସେ ଘରକୁ ପ୍ରବେଶ କଲେ, କିନ୍ତୁ ଯେତେବେଳେ ଚିନ୍ତାମଣି ଦେଖିଲେ ସେତେବେଳେ ସେ କହିଲେ ମୋର ଏ ଯେଉଁ ଶରୀର, ଏ ଶରୀରରେ କ'ଣ ରହିଛି? ଯେଉଁମାନେ ତତ୍ତ୍ୱବିତ୍ ଯେମିତି ଆମର ରହିଛନ୍ତି ପୁରୁରବା, ପୁରୁରବା ଉର୍ବଶୀଙ୍କ ପ୍ରତି ବହୁତ ଆକର୍ଷିତ ହୋଇଯାଇଥିଲେ, କିନ୍ତୁ ଏତେ ଆକର୍ଷିତ ହେଇଛି ପାଗଳ ବୋଲି ଧାଇଁଥିଲେ ସେ ପୁରୁରବା ଉର୍ବଶୀଙ୍କ ପ୍ରତି। ଉର୍ବଶୀ ସ୍ୱର୍ଗରେ ଯେଉଁ ଅପସରାମାନେ ଅଛନ୍ତି ତାଙ୍କ ଭିତରେ ଟପ୍ କ'ଣ ସେ ହେଉଛନ୍ତି ଆମର ଯେଉଁ ରହିଛନ୍ତି ମିସ୍ ୟୁନିଭର୍ସ ମିସ୍ ହେଭେନ୍, ସିଏ ହେଭେନ୍ରେ ଯେତେ ଅପସରାମାନେ ଯେତେ ସୁନ୍ଦରୀମାନେ ଅଛନ୍ତି, ଭାଗବତ ଅଷ୍ଟମ ସ୍କନ୍ଧ 15 ଅଧ୍ୟାୟରେ ଏ ସ୍ୱର୍ଗର ନାରୀମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ସେମାନେ ହେଉଛନ୍ତି ଶ୍ୟାମା, ଶ୍ୟାମା ବିରଜ ବାସ। ତାଙ୍କର ଯେଉଁ ବସ୍ତ୍ର ରହିଛି ସେ ବସ୍ତ୍ରରେ ମହିଳା ହୁଏ ନାହିଁ, ବିରଜ ବାସ, କାରଣ ସେଠି ତ ରଜ ନାହିଁ, ଆଉ କେଉଁଠି ବିରଜ ଆସିବ, ରଜ କେଉଁଠି ଆସିବ, ଧୂଳି କେଉଁଠି ଆସିବ? ପାଶ୍ଚାତ୍ୟ ଜଗତ ମଧ୍ୟ ସେଇଭଳି ଭାବରେ, ସେଠି ମଧ୍ୟ ଧୂଳି ନାହିଁ। ତେଣୁ ତାଙ୍କ ଭିତରେ ତାଙ୍କର ଆଉ କମ୍ପିଟିସନ୍ ହୁଏ ନାହିଁ, ମିସ୍ ୟୁନିଭର୍ସ ପାଇଁ କମ୍ପିଟିସନ୍ ପ୍ରତିବର୍ଷ ଆମର ହେଉଛି, ସେଠି କମ୍ପିଟିସନ୍ ନାହିଁ। ସେଠି ଉର୍ବଶୀ ହେଉଛନ୍ତି ମିସ୍ ହେଭେନ୍, ସ୍ୱର୍ଗରେ ଯେତେ ରମଣୀ ଅଛନ୍ତି, ଶ୍ୟାମା ସମସ୍ତେ ଶ୍ୟାମା ଶ୍ୟାମା କହିଲେ, ଖରାଦିନ ଆସିଗଲେ ତାଙ୍କୁ ଥଣ୍ଡା ଲାଗିବ, ଶୀତଦିନ ଆସିଗଲେ ତାଙ୍କୁ ଗରମ ଲାଗିବ ସ୍ୱାଭାବିକ ଭାବରେ। ବିଶ୍ୱନାଥ ଗୁରୁ ଠାକୁର ତାଙ୍କ ଆସିରେ କହିଛନ୍ତି କଥା, ଶ୍ୟାମାର ସୁନ୍ଦର ଅର୍ଥ କହିଛନ୍ତି। ତେଣୁ ଏହିଭଳି ଭାବରେ ଶ୍ୟାମାର ବହୁତ ଗୁଣ ସବୁ ରହିଛି। ତେଣୁ ହେଭେନରେ ମାନେ ଶ୍ରେଷ୍ଠ ବିୟୁଟି ହେଉଛନ୍ତି ଉର୍ବଶୀ। ସ୍ୱର୍ଗଲୋକ ଛାଡ଼ି ଆସିଥିଲେ, ପୃଥିବୀ ଲୋକକୁ ଆସି ପୁରୁଡ଼ବାକୁ ବିବାହ କରିଥିଲେ। ଚନ୍ଦ୍ରଲୋକ ଚନ୍ଦ୍ରବଂଶ ବିଷୟରେ ବର୍ଣ୍ଣନା କରାଯାଇଛି। ପୁରୁଡ଼ବା ସୋମଜୀଙ୍କର ଚନ୍ଦ୍ରଙ୍କ ବଂଶରେ ଆସୁଛନ୍ତି। ଚନ୍ଦ୍ରଙ୍କ ପୁତ୍ର ହେଉଛନ୍ତି ବୁଦ୍ଧ, ବୁଦ୍ଧଙ୍କର ପୁତ୍ର ହେଉଛନ୍ତି ପୁରୁଡ଼ବା। ପୁରୁଡ଼ବା ଉର୍ବଶୀଙ୍କ ସହିତ ସଙ୍ଗ କରି ତାଙ୍କ ପାଖରୁ ଆସୁଛନ୍ତି ସବୁ ଏଇ ଭଗବାନଙ୍କ ବଂଶରେ ସବୁ ଆସିବେ। ପୁରୁଡ଼ବାଙ୍କ ପୁତ୍ର ହେଉଛନ୍ତି ଆୟୁ ନା କିଏ, ପୁରୁଡ଼ବାଙ୍କ ପୁତ୍ର କିଏ, କିଛି ତ ଇଏ କରିବେନି ଆଉ, ତାହେଲେ ମୁଁ କେମିତି ଏକୁଟିଆ କହିବି ସବୁ କଥା, ଜଣେ କହିବେ ନା ଆଉ କ'ଣ କେମିତି ହେଇଛି ଆଉ। ଚନ୍ଦ୍ରବଂଶ ବିଷୟରେ ବର୍ଣ୍ଣନା କରାଯାଇଛି, ପୁରୁଡ଼ବାଙ୍କର ପୁତ୍ର ହେଉଛି ବୁଦ୍ଧଙ୍କର ପୁତ୍ର ହେଉଛନ୍ତି ପୁରୁଡ଼ବା, ପୁରୁଡ଼ବାଙ୍କ ପୁତ୍ର ହେଉଛି ଆୟୁ, ଆୟୁଙ୍କ ପୁତ୍ର ହେଉଛନ୍ତି ନହୁଷ, ନହୁଷଙ୍କ ପୁତ୍ର ହେଉଛନ୍ତି ଯଯାତି, ଯଯାତିଙ୍କ ପୁତ୍ର ହେଉଛନ୍ତି ଯଦୁ, ଯେଉଁ ଯଦୁବଂଶରେ ଆସୁଛନ୍ତି ଭଗବାନ କୃଷ୍ଣ। ତେଣୁ ପୁରୁଡ଼ବା ଏଭଳି ହେଇଯାଇଥିଲେ, ଉର୍ବଶୀଙ୍କ ପ୍ରତି ଆକର୍ଷିତ ହେଇଯାଇଥିଲେ, ତାଙ୍କ ପଛରେ ଧାଉଁଥିଲେ, ପାଗଳ ଭଳି ଧାଉଁଥିଲେ। କିନ୍ତୁ ତାଙ୍କ ଯେତେବେଳେ ବୈରାଗ୍ୟ ଆସିଛି, ସେତେବେଳେ ସେ ବୈରାଗ୍ୟ ଏକାଦଶମ 26 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଯେଉଁ ସ୍ତ୍ରୀ ପ୍ରତି ଯେଉଁ ଆକର୍ଷଣ ରହିଛି, ସେ ସ୍ତ୍ରୀ ଶରୀରଟା କ'ଣ ବର୍ଣ୍ଣନା କରାଯାଇଛି, ଏକାଦଶମ 26 ଅଧ୍ୟାୟରେ ପୁରୁଡ଼ବାଙ୍କ ବୈରାଗ୍ୟ ବର୍ଣ୍ଣନା କରାଯାଇଛି। ସବୁ କ'ଣ ରକ୍ତ ମାଂସ ମୂତ୍ର ମଳ ଇତ୍ୟାଦି ଏଇସବୁ ଜିନିଷକୁ ଏତେ ରହିଛି ଆଧାର ରହିଛି। ତେଣୁ ସେଇ କଥା ଚିନ୍ତାମଣି କହିଲେ, ବିଲମଙ୍ଗଳ ଠାକୁର ଯେତେବେଳେ କହିଦେଲେ, ବିଲମଙ୍ଗଳ ଠାକୁରଙ୍କର ଜ୍ଞାନ ଉଦୟ ହୋଇଗଲା, ବୈରାଗ୍ୟ ଆସିଗଲା। କେତେବେଳେ ଜଣେ ବୈରାଗ୍ୟ ଆସିବ କହିହେବ ନାହିଁ, ଏଇଭଳିଆ ବହୁତ କାମାସକ୍ତ ଥିଲେ, ବହୁତ ଭାଗବତ ବର୍ଣ୍ଣନା କରାଯାଇଛି। କିନ୍ତୁ ତାଙ୍କର ବୈରାଗ୍ୟ ଆସିଯାଇଛି, ଭର୍ତ୍ତୃହରିଙ୍କ କଥା କହୁଥିଲେ, ବୈରାଗ୍ୟ ଆସିଯାଇଛି ତାଙ୍କର। ସେଇଭଳି ଭାବରେ ପୁରୁଡ଼ବାଙ୍କର ବୈରାଗ୍ୟ ଆସିଛି, ଯଯାତି ମହାରାଜ ସେ ମଧ୍ୟ ବହୁତ କାମାସକ୍ତ ହୋଇଥିଲେ, କାହା ପ୍ରତି, ଦେବଯାନୀଙ୍କ ପ୍ରତି, ଶର୍ମିଷ୍ଠାଙ୍କ ପ୍ରତି ମଧ୍ୟ, କିନ୍ତୁ ତାଙ୍କର ବୈରାଗ୍ୟ ଆସିଯାଇଛି। ଭାଗବତ ସେସବୁ ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗ ଶିକ୍ଷା ତମେ ଏକଂ ପୁରୁଷ ପୁରାଣ ଶ୍ରୀକୃଷ୍ଣ ଚୈତନ୍ୟ ଶରୀରଧାରୀ କୃପାଦୀର୍ଘ ତମହଂ ପ୍ରପଦ୍ୟେ ସର୍ବଭଟ୍ଟାଚାର୍ଯ୍ୟ ମହାପ୍ରଭୁଙ୍କର ସ୍ତୁତିରେ କଥା କହିଛନ୍ତି। ବୈରାଗ୍ୟ ବିଦ୍ୟା ଭଗବାନ ପ୍ରଦାନ କରୁଛନ୍ତି। ଜଣେ ଯେତେବେଳେ ଭଗବାନ ପ୍ରତି ବୈରାଗ୍ୟ ଭକ୍ତି କରିବ, ଏ ବୈରାଗ୍ୟ ଉପସ୍ଥିତ ହେବ। ଭାଗବତ ଆରମ୍ଭରେ ସୁତ ଗୋସ୍ୱାମୀ ଏକଥା କହୁଛନ୍ତି, ବାସୁଦେବ ଭଗବତୀ ଭକ୍ତି ଯୋଗ ପ୍ରୟୋଜିତ ଜନତି ଆସୁ ବୈରାଗ୍ୟମ ଜ୍ଞାନମ ଯତ୍ ଅହୈତୁକମ। ଭଗବାନ ଯଦି ଆମେ ଭକ୍ତି କରିବା, ଜ୍ଞାନ ଏବଂ ବୈରାଗ୍ୟ ଅହେତୁକ ଭାବରେ ଆସିବ। ଏବଂ ସେଥିପାଇଁ ଭାଗବତ ମହାତ୍ମାରେ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି, ଭକ୍ତି ଦେବୀ ତରୁଣୀ ରହିଛନ୍ତି, କିନ୍ତୁ ତାଙ୍କର ଦୁଇ ପୁତ୍ର ଜ୍ଞାନ ଏବଂ ବୈରାଗ୍ୟ ବୃଦ୍ଧ ହୋଇଯାଇଛନ୍ତି। ଆରମ୍ଭରେ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି, ନାରଦ ମୁନି ଯେତେ ଚେଷ୍ଟା କଲେ ତାଙ୍କୁ ଯୁବକ କରିପାରିଲେ ନାହିଁ, କିନ୍ତୁ ଯେତେବେଳେ ଭାଗବତ ଆଲୋଚନା ହେଲା, ତେବେଳେ ସେ ପୁଣି ଯୁବକ ହୋଇଗଲେ। ବୈରାଗ୍ୟ ବିଦ୍ୟା ସେହି ବୈରାଗ୍ୟ ଶିକ୍ଷା ଦେବା ପାଇଁ ଭଗବାନ କୃଷ୍ଣ ଆସିଛନ୍ତି। ବୈରାଗ୍ୟ ବିଦ୍ୟା ଭଗବାନଙ୍କ ଯେଉଁ ଷଡ଼ ଐଶ୍ୱର୍ଯ୍ୟ ରହିଛି, ତା ଦେହରେ ଗୋଟିଏ ଐଶ୍ୱର୍ଯ୍ୟ ହେଉଛି ବୈରାଗ୍ୟ, ଷଡ଼ ଐଶ୍ୱର୍ଯ୍ୟରେ ଗୋଟିଏ ବୈରାଗ୍ୟ ଐଶ୍ୱର୍ଯ୍ୟ ହେଉଛି ବୈରାଗ୍ୟ, ଜ୍ଞାନ ବୈରାଗ୍ୟ ଚୈବ। ତେଣୁ ସେ ବୈରାଗ୍ୟ ବିଦ୍ୟାକୁ ବିଶେଷ ଭାବରେ ଶିକ୍ଷା ଦେବା ପାଇଁ ଆସିଛନ୍ତି ମହାପ୍ରଭୁ। ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗ, ବୈରାଗ୍ୟ କେମିତି ଆସିବ, ଭଗବାନ ପ୍ରତି ଭକ୍ତି କଲେ ସେଟା ଆସିବ, ନହେଲେ ଏତେ ସହଜରେ ଆସିବ ନାହିଁ। ଏତେ ଜ୍ଞାନ ଚର୍ଚ୍ଚା କଲେ ମଧ୍ୟ ସେ ବୈରାଗ୍ୟ ଆସିବ ନାହିଁ। ଶିକ୍ଷା ତ ମେକଂ ପୁରୁଷ ପୁରାଣ, ସେଇ ଭଗବାନ ପୁରାଣ ପୁରୁଷ ସେଇ ଭଗବାନ କୃଷ୍ଣ ଆସିଲେ, ଯେଉଁ ରସ ପ୍ରଦାନ କରିନଥିଲେ, ଅଢ଼େଇଟି ରସ ଯାଏ ଥିଲା କୃଷ୍ଣ ସମୟରେ, ମହାପ୍ରଭୁ ଆସି ସେ ପାଞ୍ଚଟି ରସ ପ୍ରଦାନ କଲେ, ଶାନ୍ତ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ। ତେଣୁ ବିଶେଷ ଭାବରେ ଚାରି ଭାବ ଭକ୍ତି ପ୍ରଦାନ କରିଛନ୍ତି ଭଗବାନ। କ'ଣ ଚାରି କ'ଣ ଚାରି ଭାବ ଭକ୍ତି ଦିଆ ନାଚା ଭୁବନ ଚାରି ଭାବ ଭକ୍ତି ପ୍ରଦାନ କରିବି ସମସ୍ତଙ୍କୁ ନଚେଇବି କାଲି ଆପଣ ସମସ୍ତେ ନାଚିବେ ଭଗବାନ ସେ ପ୍ରଦାନ କରିବେ ଚାରି ଭାବ। ତେଣୁ ଅଢ଼େଇଟି ରସ ପର୍ଯ୍ୟନ୍ତ ଥିଲା ମହାପ୍ରଭୁ ଭଗବାନ କୃଷ୍ଣ ପର୍ଯ୍ୟନ୍ତ ମହାପ୍ରଭୁ ଯେ ଆସିଲେ ତାର ଉପର ରସ ସବୁ ପ୍ରଦାନ କଲେ ସେ ଅଢ଼େଇଟି ରସ କ'ଣ ଶାନ୍ତ ଦାସ୍ୟ ଏବଂ ସମ୍ଭ୍ରମ ସଖ୍ୟ। କିନ୍ତୁ ଭଗବାନ ଯେତେବେଳେ ଆସିଲେ ସେତେବେଳେ ସେ ଆହୁରି ଉନ୍ନତ ରସ ପ୍ରଦାନ କଲେ ସମର୍ପିତ ଉନ୍ନତ ଉଜ୍ଜଳ ରସମ ସ୍ୱଭକ୍ତି ଶ୍ରିୟାମ ଉନ୍ନତ ଉଜ୍ଜଳ ରସ ପ୍ରଦାନ କରିଛନ୍ତି ଶିକ୍ଷାତ୍ମକ ପୁରୁଷ ପୁରାଣ। ତେଣୁ ଏସବୁ ମହାପ୍ରଭୁଙ୍କ ଲୀଳାରେ ସବୁ ବର୍ଣ୍ଣନା କରାଯିବ ଶିକ୍ଷାତ୍ମକ ପୁରୁଷ ପୁରାଣ। ଶ୍ରୀକୃଷ୍ଣ ଚୈତନ୍ୟ ଶରୀର ଧାରି ଭଗବାନ ଚୈତନ୍ୟ ମହାପ୍ରଭୁ ଆସିଲେ କୃପାମ ବୁଦ୍ଧି କୃପାରେ ସାଗରକୁ ଆଣିକି ଆସିଛନ୍ତି ତମଂ ପ୍ରପଦେ ମହାପ୍ରଭୁ ପ୍ରଣାମ କରୁଛି ଆପଣ ଶରଣ ଯାଉଛି ସେହି ଯେଉଁ ରହିଛନ୍ତି ବିଲମଙ୍ଗଳ ଠାକୁର ତାଙ୍କ ବୈରାଗ୍ୟ ଉତ୍ପନ୍ନ ହେଲା କାରଣ ପୂର୍ବଜନ୍ମର ଯେଉଁ କୁହାଯାଏ ଆମର ପୂର୍ବପାଦ ମହାରାଜ କହନ୍ତି ତାଙ୍କର ଗୁରୁଦେବ ଏଇ ଦେଶିଆର ଜୁହାରେ ବସି ଏ କଥାଟି କହିଛନ୍ତି ତେଣୁ ତାଙ୍କର ଯେତେବେଳେ ବୈରାଗ୍ୟ ଉତ୍ପନ୍ନ ହେଲା ସାଙ୍ଗେ ସାଙ୍ଗେ ପଳେଇ ଆସିଲେ ଆସିଲେ କିନ୍ତୁ ବାଟରେ ଆସିଲା ବେଳକୁ ତାଙ୍କର ପୁଣି କାମଶକ୍ତି ରହିଛି ପୁଣି ଗୋଟେ ଦେଖିଲେ ବାଟରେ ଜଣେ ସ୍ତ୍ରୀ ଲୋକ ସ୍ନାନ କରୁଛନ୍ତି ତାଙ୍କର ସୌନ୍ଦର୍ଯ୍ୟ ତାଙ୍କ ପ୍ରତି ମୁଗ୍ଧ ହୋଇଗଲେ ତେଣୁ ସେ ତାଙ୍କ ପଛ ପଛ ଚାଲିଲେ ସେ ଯେତେବେଳେ ସ୍ନାନ କରି ଆସିଲେ ତାଙ୍କ ପଛ ପଛ ଚାଲିଲେ ତେଣୁ ସେ ସ୍ତ୍ରୀ ଲୋକ ଜଣକ ତାଙ୍କ ଘରକୁ ଆସିଲେ ତାଙ୍କ ସ୍ୱାମୀଙ୍କୁ କହିଲେ ଏଇଭଳି ଜଣେ ସାଧୁ ମୋ ପଛ ପଛ ଆସୁଛନ୍ତି ତେଣୁ ତାଙ୍କର ସ୍ୱାମୀ କହିଲେ ସାଧୁ ତାଙ୍କୁ ଯଦି ଆମେ ପ୍ରସନ୍ନ କରିପାରିବା ତାହେଲେ ଆମ ଜୀବନ ଧନ୍ୟ ହେବ ସେ କ'ଣ ଚାହୁଁଛନ୍ତି ତାଙ୍କୁ ପ୍ରଦାନ କର। ଯେଉଁ ଆସିଲେ ତାଙ୍କ ପାଖକୁ ପଚାରିଲେ କ'ଣ ଚାହୁଁଛନ୍ତି ଆପଣ ନା ମୁଁ ଆପଣ ତୁମର ଯେଉଁ ଦୁଇଟି କଣ୍ଟା ରହିଛି ଆଗକାଳେ ଖୋଜୁଥିଲେ ଆଜିକାଲି ନାହିଁ ସେସବୁ ନୂଆ ନୂଆ ଷ୍ଟାଇଲ ହୋଇଗଲାଣି ସେ କଣ୍ଟା ଦୁଇଟା ଦିଅ। ତେଣୁ ସିଏ ଭାବିଲେ ବୋଧେ ଇଏ ପାଦରେ କଣ୍ଟା ପଡ଼ିବ ଚପଲ ତ ନାହିଁ ତାଙ୍କର ନା ପାଦରେ ଚପଲ କଣ୍ଟା ଫଣ୍ଟା ପଡ଼ି ଯାଇଥିବ ସେଥିପାଇଁ ସେ ଦେଲେ ଇଏ ନେଲେ ସେ ଦୁଇଟି କଣ୍ଟା ନେଇ ନିଜର ଆଖିକୁ ଫୁଟେଇ ଦେଲେ ବିଧ କରିଦେଲେ ତେଣୁ ଅନ୍ଧ ହୋଇଗଲେ। ତେଣୁ ବର୍ତ୍ତମାନ ଯେଉଁ ବୃନ୍ଦାବନ ଯାଉଛନ୍ତି ଭଗବାନ ନିଜେ ଆସି ପହଞ୍ଚି ଯାଇଛନ୍ତି ବାଡ଼ି ଧରି ଯାଉଛନ୍ତି ସେ ବାଡ଼ିକୁ ନିଜେ ଧରିଦେଲେ ମୁଁ ଯାଉଛି ବୃନ୍ଦାବନ ଆସ ମୋ ସାଙ୍ଗରେ ଯିବ ବୋଲି କହି ନେଇଗଲେ। ତେଣୁ ଯେତେବେଳେ ଭଗବାନ ସେଠି ଅଛନ୍ତି ଅପୂର୍ବ ଶିହରଣ ପ୍ରାପ୍ତ ହେଉଛନ୍ତି ସଚ୍ଚିଦାନନ୍ଦ ଘନ ଭଗବାନ ଶିହରଣ ପ୍ରାପ୍ତ ହେଉଛନ୍ତି ତେଣୁ ଚିନ୍ତା କଲେ କିଏ ଏ ବ୍ୟକ୍ତି ହାତକୁ ଧରିଦେବା ପାଇଁ ବସିଛନ୍ତି ଭଗବାନ ହାତକୁ ଛଡ଼େଇ ନେଲେ ସେତେବେଳେ ଏ କଥାଟି କହିଛନ୍ତି ଯେ ତୁମର ଯେଉଁ ଶକ୍ତି ରହିଛି ମୋ ହାତକୁ ଛଡ଼େଇ ନେଲ କିନ୍ତୁ ମୋ ହୃଦୟରେ ଯଦି ତୁମେ ଚାଲିଯିବ ତାହେଲେ ମୁଁ ଜାଣିବି ଯେ ତୁମର ଶକ୍ତି ରହିଛି ତେଣୁ ଏ କଥା କୁହାଯାଉଛି। ସଦା ମୁକ୍ତୋ ବି ବଦୋସ୍ମି ଭଗବାନ ସବୁବେଳେ ମୁକ୍ତ ହେଲେ ମଧ୍ୟ ସେ ବଦ୍ଧ ହୋଇଯାଆନ୍ତି। ଭକ୍ତେନା ସ୍ନେହ ରଜୁବି କିଭଳି ବଦ୍ଧ ହୁଅନ୍ତି ନା ଭକ୍ତେନା ସ୍ନେହ ରଜୁବି ସ୍ନେହ ରଜୁ ଭଗବାନ କ'ଣ ଚାହିଁଥିଲେ ସେ ରଜକୁ ଛିଣ୍ଡେଇ ତିଆରି କରିଥାନ୍ତେ ନା ଭକ୍ତର ଯେଉଁ ସ୍ନେହ ରହିଛି ସେ ରଜକୁ ଛିନ୍ନ କରିପାରନ୍ତି ନାହିଁ ଭଗବାନ ଭକ୍ତେନ ସ୍ନେହ ରଜୁବି। ଏବଂ ଅଜିତ ବି ଜିତୋ ହଁ ଭଗବାନ ଏଠି ଅଜିତ ବୋଲି କୁହାଯାଇଛି ନା ସେ ଅଜିତ ମଧ୍ୟ ଜିତ ହୋଇଯାଆନ୍ତି କିଭଳି ଅବଶ୍ୟ ବି ବଶୀକୃତ ଭଗବାନ କାହାର ବଶରେ ନଥାନ୍ତି ଭଗବାନ ହେଉଛନ୍ତି ସ୍ୱାଧୀନ ସ୍ୱରାଟ ସେ କିନ୍ତୁ ତାଙ୍କ ଭକ୍ତର ବଶୀକୃତ ହୋଇଯାଆନ୍ତି। ଭକ୍ତ ଯାହା କହିବେ ସେହି ଅନୁସାରେ ଭାଗବତ ଦଶମ ସ୍କନ୍ଧ 11 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିଭଳି ବଶୀକୃତ ହୋଇଥିଲେ ଭଗବାନ ଗୋପୀମାନଙ୍କ ପାଖରେ। ଗୋପୀମାନେ ଯେତେବେଳେ କହିବେ କୃଷ୍ଣ ତୁମେ ଟିକେ ନାଚ କଲ କାହିଁକି ନାଚିବି ସନ୍ଦେଶ ଦେବା ଲହୁଣୀ ଦେବୁ ଏସବୁ କହିଲେ ଭଗବାନ ଉଚ୍ଚ କରିବେ। କ'ଣ ସେ ଶ୍ଳୋକ ଦଶମ ସ୍କନ୍ଧ 11 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି ଯେତେବେଳେ ଭଗବାନ କହିବେ କୃଷ୍ଣ ଯଦି ଗୋପୀମାନେ କହିବେ କେମିତି ବଶୀକୃତ ହୋଇଯାଇଛନ୍ତି ସେମିତି ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ଗୋପୀମାନେ କହିବେ ଗୋପୀ ବି ସ୍ତୋଭିତ ନୃତ୍ୟ ଗୋପୀମାନେ ଯେତେବେଳେ କହିବେ କୃଷ୍ଣ ତେବେ ଟିକେ ନୃତ୍ୟ କଲ ଭଗବାନଙ୍କର ବହୁତ ନଟବର ବପୁ ଭଗବାନଙ୍କର ଭଗବାନ ଚାଲିକରି ଯାଉଥିବେ ମାନେ ଯେ କହିବେ ଚାଲୁନାହାନ୍ତି, ନୃତ୍ୟ କରୁଛନ୍ତି, ନଟବର ଗୋପୀ ଭଗବାନଙ୍କର। ତେଣୁ ଗୋପୀମାନେ ସେ ନୃତ୍ୟ ଦେଖିବା ପାଇଁ ଯେତେବେଳେ ତାଙ୍କୁ ପ୍ରାର୍ଥନା କରିବେ, ତାଙ୍କୁ କହିବେ ଏ କୃଷ୍ଣ ତୁମେ ଟିକିଏ ନୃତ୍ୟ କର, ନା ମୁଁ ନୃତ୍ୟ କରିବି ନାହିଁ, ଆମେ ଦେବୁ ଲହୁଣୀ ଦେବୁ, ସବୁ ରହିଛି ସର ଲହୁଣୀ ସବୁ ରହିଛି କଥା ଦେବୁ, ସନ୍ଦେଶ ଦେବୁ କହିଲେ ଭଗବାନ ନୃତ୍ୟ କରିବେ। ଗୋପୀ ବି ସ୍ତୋଭିତ ନୃତ୍ୟ ଭଗବାନ ବାଳବତ୍ କ୍ୱଚିତ୍, ଭଗବାନ ଛୋଟ ପିଲାକୁ ଯେମିତି ଯାହା କହିଲେ ସେମାନେ ମାନିଯାଆନ୍ତି, ଏଇଭଳି ଭାବରେ ଭଗବାନ ବାଳବତ୍ କ୍ୱଚିତ୍ ଏଇଭଳି ଭାବରେ ନୃତ୍ୟ କରୁଥିଲେ। ଏବଂ ଉଦ୍ଗାୟତି କ୍ୱଚିତ୍ ମୁଗ୍ଧ, ପୁଣି ଯଦି ଗୋପୀମାନେ କହିବେ ଟିକିଏ ଗାନ କଲ କୃଷ୍ଣ କିନ୍ତୁ ଗୀତ ଗୋଟିଏ ବୋଲିଲ, ତେଣୁ ସେ ସୁନ୍ଦର ଗୀତ ବୋଲିବେ। ଉଦ୍ଗାୟତି କ୍ୱଚିତ୍ ମୁଗ୍ଧ, ମୁଗ୍ଧ ହେଇଯାଆନ୍ତି ଗୋପୀମାନଙ୍କ ପ୍ରତି। କିଭଳି ନା ତଦ୍ ବସୋ ଦାରୁ ଯନ୍ତ୍ର, ଭଗବାନ ତାଙ୍କ ବସରେ ହେଇଯାଇଥିଲେ। କିଭଳି ଭାବରେ ନା ଦାରୁ ଯନ୍ତ୍ର, ଦାରୁ ଯନ୍ତ୍ର କହିଲେ ଯେମିତି କାଠ ଯେଉଁ କଣ୍ଢେଇକି କଣ୍ଢେଇ ନଚା ନଚାଏ, ସେଇଭଳି ଭାବରେ ଗୋପୀମାନେ ନଚଉଥିଲେ ଭଗବାନଙ୍କୁ। ତେଣୁ ଭଗବାନଙ୍କର ଚିନ୍ତା ହେଉଛି ଯେ ମୁଁ ହେଉଛି ମଦନ ମୋହନ, ମୁଁ ସମସ୍ତଙ୍କୁ ମୋହ କରିକି ରଖିଛି, କିନ୍ତୁ ମୋତେ କେମିତି ଜାଣି ମୋହ କରୁଛି। ମଦନ ମୋହନ ମୋହିନୀ ରାଧାରାଣୀଙ୍କର ଶ୍ରୀ ରାଧା ପ୍ରଣୟ ମହିମା କିନ୍ତୁ ସମ୍ଭା ନୈବା ଶ୍ରାଦ୍ୟ ହେନା ଅଦ୍ଭୁତ ମଧୁରିମା କିନ୍ତୁ ସମ୍ଭା ମଧ୍ୟ ସୌଖ୍ୟ ଚାଷ ମଦନ ଭଗବତ କିନ୍ତୁ ସମ୍ମିତି ଲୋଭା ତଦ ଭାବାଢ଼୍ୟ ସମଜନୀ ସଚିଗର୍ଭ ସିନ୍ଧୁ ହରିନ୍ଦୁ ମହାପ୍ରଭୁଙ୍କ ଲୀଳା। ଆସନ୍ତାକାଲି ହେଉଛି ପୋଷ୍ଟ ଗ୍ରାଜୁଏସନ୍, ଆମେ ସବୁ ପୋଷ୍ଟ ଗ୍ରାଜୁଏସନ୍ରେ ନାମ ରଖିବା। ମହାପ୍ରଭୁଙ୍କର ଅଶେଷ କୃପାରେ ଏଇ ସବୁ ଲୀଳାକୁ ଆମେ ସବୁ ପ୍ରାପ୍ତ ହେବା। ତେଣୁ ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା, କିଛି ପ୍ରଶ୍ନ ଅଛି ବା କିଛି ସନ୍ଦେହ ଅଛି? ସବୁ ଭଗବାନଙ୍କ ବିନା ବ୍ୟବସ୍ଥାରେ ଗୋଟିଏ କ'ଣ ପତ୍ର ବି ହାଲିବ ନାହିଁ, ଅନୁମନ୍ତା ଭଗବାନ ବ୍ୟବସ୍ଥା ହେଇଛି। ସେଇଭଳି ଭାବରେ ସବୁକିଛି ଆପଣଙ୍କର ଜୀବନରେ ଯାହା ହେଉଛି ସବୁକିଛି ଭଗବାନ ବ୍ୟବସ୍ଥାରେ ହେଇଛି, ଖାଲି ଯେ ବିଲମଙ୍ଗଳ ଠାକୁରରେ ହେଇଛି ତା ନୁହଁ। ଆପଣଙ୍କର ଚିନ୍ତା କରିଥିଲେ କି ବୁଲାରେ ଆସି ରହିବେନି, କିନ୍ତୁ ଭଗବାନ ବ୍ୟବସ୍ଥା କରିଛନ୍ତି, ରାମଜୀ ବ୍ୟବସ୍ଥା କରିଛନ୍ତି, ଆମେ ମଧ୍ୟ ସେଇଭଳି ଭାବେ ସମସ୍ତ, ଖାଲି ଛୋଟ ପିଲା ମଧ୍ୟ ସେଇଭଳି ଭାବେ ସମସ୍ତଙ୍କର ସବୁ ପ୍ରକାର ବ୍ୟବସ୍ଥା ହେଇଛି ନା। କେମିତି ସେମାନେ ଭଗବାନ ଧାମକୁ ଆସିବେ ସେଥିପାଇଁ ସବୁ ବ୍ୟବସ୍ଥା ହେଉଛି, ପ୍ରତିକ୍ଷଣରେ ବ୍ୟବସ୍ଥା ହେଉଛି, ସବୁ ଯାହା ସବୁ ସବୁ ଭଗବାନଙ୍କ ବ୍ୟବସ୍ଥା ହେଉଛି। ଆମେ କେମିତି ଭଗବାନ ଧାମକୁ ଯିବା, କିନ୍ତୁ ଆମେ ସେଇଟା ଗ୍ରହଣ କରୁନେ, ଗ୍ରହଣ କରୁନେ। ଭଗବାନ ସବୁ ଦେଇଛନ୍ତି, ଯେତେ ଇଚ୍ଛା ତଥା କରୁ, ମାନେ ଅପେକ୍ଷା କରୁଛି କେତେବେଳେ ମୋ ପାଖକୁ ଆସିବ। ସମାନ ବୃକ୍ଷରେ ଦୁଇଟି ପକ୍ଷୀ ରହିଛନ୍ତି ନା, ରହିଛନ୍ତି ହୃଦୟ ଭିତରେ ରହିକିରି ସବୁ ବ୍ୟବସ୍ଥା କରୁଛନ୍ତି, ସିଏ ବ୍ୟବସ୍ଥା କରୁଛନ୍ତି। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭକ୍ତୁନ୍ଦ କି, ଦାୟୀ ଗୌର ପ୍ରମାନନ୍ଦେ।